ଘରେ ମା ଦୟା ରଖିଥାଏ ନୂଆ ଧାନ ସ୍ୱରୂପରେ ଆସି ପୂଜା ପାଏ।